ମୋ ନାଁ ରୂପାଲି ବେହେରା, ମୁଁ ବେଲଉଣ୍ଠା କିଶୋରୀ ବାଳିକା ଗ୍ରୁପରୁ ଆସିଅଛି। ଏଠି ଆମ ପାଖରେ ଜଣେ ମ୍ୟାଡମ ଅଛନ୍ତି, ଆସ ଆମେ ତାଙ୍କୁ ଆମ ଭିନ୍ନକ୍ଷମ ଲୋକମାନଙ୍କ ବିଷୟରେ କିଛି ଜାଣିବାକୁ ଚାହିଁବା। ଆଇନ ଭିନ୍ନକ୍ଷମ ଉପରେ କ'ଣ କ'ଣ କାମ କରୁଛି ସେ ବିଷୟରେ ତାଙ୍କୁ ଟିକେ ପଚାରି ବୁଝିଦେବା।
ମ୍ୟାଡମ ନମସ୍କାର, ଆମର ଏହି କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛି। ମ୍ୟାଡମ ଆପଣ ନାଁଟା ଟିକେ କୁହନ୍ତୁ।
ମୋ ନାଁ ଜ୍ୟୋଷ୍ଣା, ମୁଁ ଆଇଡ଼ିଆରେ କାମ କରେ।
ମ୍ୟାଡମ ଆପଣ କେତେ ବର୍ଷ ହେଲା କାମ କଲେ?
ମୁଁ ପାଖାପାଖି 10 ବର୍ଷ, 8 ବର୍ଷରୁ 10 ବର୍ଷ ଭିତରେ।
ମ୍ୟାଡମ ଆଇନା ଭିନ୍ନକ୍ଷମ ଲୋକମାନଙ୍କ ଉପରେ ବିଭିନ୍ନ ପ୍ରକାର କାମ କରୁଛି, ମାନେ ମୁଁ ଶୁଣିଛି ମାନେ ବିଭିନ୍ନ ପ୍ରକାର କାମ କରୁଛି, ହେଲେ ମାନେ ମୁଁ ଜାଣିବାକୁ ଚାହୁଁଛି ସେଇ କାମ ଗୁଡାକ କ'ଣ କ'ଣ ଆଉ କେମିତି ଆପଣ କାମ କରନ୍ତି ସେମାନଙ୍କ ଉପରେ?
ଦେଖନ୍ତୁ, ଭିନ୍ନକ୍ଷମ ଲୋକମାନଙ୍କ ହୁଅନ୍ତୁ କି ପିଲାମାନଙ୍କ ଉପରେ ହଉ, ଆଇନା 2ଟା ସ୍ତରରେ କାମ କରେ। ଗୋଟେ ହଉଛି ଆମର ଗାଁ ମାନଙ୍କରେ ରୁରାଲ ଲେଭେଲରେ, ଗୋଟେ ଥାଏ ଆମର ଆଡଭୋକେସି ସରକାରଙ୍କ ସହିତ। ଗାଁ ମାନଙ୍କରେ ଭିନ୍ନକ୍ଷମ ପିଲାମାନଙ୍କୁ ପଞ୍ଜୀକରଣ କରିବା, ତାଙ୍କୁ ଚିହ୍ନଟ କରିବା ପ୍ରଥମତଃ, ତାପରେ ତାଙ୍କୁ କେମିତି ସେମାନେ ପଞ୍ଜୀକରଣ ହେବେ, ସାର୍ଟିଫିକେଟ ମିଳିବ ସେଇଟା ନେଇକି, ଦେନ୍ ତାପରେ ତାଙ୍କୁ ତାଙ୍କର ଆକ୍ଟିଭ ରାଇଟ ପ୍ରୋଭାଇଡ କରିବା, କୋଉଠି ମିଳୁଛି କିମ୍ବା ସେଟା କେମିତି ପାଖ ଗାଁ ପାଖରେ ତାଙ୍କର ସେବା ତିଆରି ହେଇପାରିବ ସେଇ ବିଷୟରେ, ଦେନ୍ ସେମାନେ କେମିତି ପାଠ ପଢି ପାରିବେ, ସ୍କୁଲକୁ ଯାଇପାରିବେ, ତାଙ୍କର ପେନସନ କେମିତି ହେଇପାରିବ, ତାଙ୍କ ଛାତ୍ରବୃତ୍ତି କେମିତି ହେଇପାରିବ, ତାଙ୍କୁ ଡିଫରେଣ୍ଟ ସ୍କିମ ଫାସିଲିଟିଜ କେମିତି ଆମେ ଇନକ୍ଲୁଡ କରିପାରିବା, ଏଇଭଳିଆ ଆମେ ଫାସିଲିଟିଜ ଲୋକମାନଙ୍କୁ ଜଣାଉ।
ମ୍ୟାମ ଆପଣ ଭିନ୍ନକ୍ଷମ ଲୋକମାନଙ୍କ ପାଇଁ କିଛି ମତାମତ ଦେବାକୁ ଚାହୁଁଛନ୍ତି?
ନିହାତି ନିଶ୍ଚିନ୍ତ ରୂପେ ଭିନ୍ନକ୍ଷମ ଲୋକମାନେ, ମୁଁ ଭାବିବି ସେମାନେ ସମସ୍ତଙ୍କ ଭଳିଆ ସମାନ, ସେମାନେ ନିଜକୁ ଅଲଗା ବୋଲି ଭାବିବେ ନାହିଁ, ସମସ୍ତେ ଯେମିତି କରିପାରିବେ, ବୁଝିପାରୁଛନ୍ତି, ପାଠ ପଢିକି ବଡ ମଣିଷ ହେଇପାରୁଛନ୍ତି, ନିଜକୁ ଯେମିତି ଛିଡା ହେଇପାରୁଛନ୍ତି, ସେଭଳି ଭିନ୍ନକ୍ଷମ ଲୋକମାନଙ୍କ କି ମହିଳାମାନେ ହୁଅନ୍ତୁ କିମ୍ବା ଝିଅମାନେ ହୁଅନ୍ତୁ, ସମସ୍ତଙ୍କର ସେ ଇକ୍ୱାଲ କାପାସିଟି ଅଛି। ବଟ ତାଙ୍କୁ ଯାହା ଦରକାର, ଆମେ ମୁଁ ଭାବୁଛି ଆମ ପରିବାରଙ୍କର, ତାଙ୍କ ପରିବାର ମାନଙ୍କର, ଆମର ସମାଜର ଆଉ ସବୁ ବ୍ୟକ୍ତିମାନଙ୍କର ସାହାଯ୍ୟ ହେଲେ ସେମାନେ ନିହାତି ଗୋଟେ ଭଲ ମଣିଷ, ଗୋଟେ ସକ୍ସେସଫୁଲ ମଣିଷ ହେଇପାରିବେ।
ଥ୍ୟାଙ୍କ ୟୁ ମ୍ୟାମ ଆପଣଙ୍କର ମାନେ ମାନେ ଟାଇମ ବାହାର କରି ଆମକୁ ଯାହା ବି କିଛି ଟାଇମ ଦେଇଛନ୍ତି, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।